ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ଏବଂ ହିମନ୍ତ ବିଶ୍ୱଶର୍ମା ରାଜ୍ୟରେ ଦଳୀୟ ନିର୍ବାଚନ ପ୍ରଚାରରେ ସାମିଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କଲେ ପ୍ରଚାର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କରିବେ ନିର୍ବାଚନ ପ୍ରଚାର ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ 1901 ମସିହା ପରଠାରୁ ଗତ ଏପ୍ରିଲ ମାସ ଥିଲା ସବୁଠାରୁ ଉତ୍ତପ୍ତ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଗସ୍ତର ନିର୍ବାଚନ ପ୍ରଚାରରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଦଳୀୟ ନେତାମାନଙ୍କ ସହ ଶ୍ରୀ ଗଡ଼କରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଆଶୀର୍ବାଦ ଲାଭ କରିଥିଲେ। ଆଜି ଅପରାହ୍ନ 3ଟାରେ ଶ୍ରୀ ଗଡ଼କରୀ କୃଷ୍ଣପ୍ରସାଦର 4 ଛକଠାରେ ସ୍ୱତନ୍ତ୍ର ନିର୍ବାଚନ ସଭାରେ ଯୋଗଦେବେ। ପରେ ଅପରାହ୍ନ 4:15ରେ ସେ ପିପିଲିଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ମାଲକାନଗିରି ଜିଲ୍ଲା କାଲିମେଳାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ। ବିଶେଷକରି ବଙ୍ଗୀୟ ଶିକ୍ଷକ ଅଭାବ ପୂରଣ ସହ ଲୋକଙ୍କ ସମସ୍ତ ଅଭାବ ଅସୁବିଧା ପୂରଣ ପାଇଁ ବିଜେପିକୁ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ। ପରେ ଶ୍ରୀ ବିଶ୍ୱଶର୍ମା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଗ୍ରାମରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏଥିରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଡମ୍ବରୁ ସିସାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ପରେ ବ୍ରହ୍ମପୁରସ୍ଥିତ କନିସିଠାରେ ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ବିଶେଷକରି ରାଜ୍ୟରେ 25 ବର୍ଷରେ 50 ବର୍ଷର ବିକାଶ ହୋଇଥିବା କହିଥିଲେ। ତେବେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ପରେ ଫୁଲବାଣୀ ଗସ୍ତରେ ଯାଇ କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜନସଭାରେ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି। କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ମୋଦିଙ୍କ ରୋଡ୍ ଶୋ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ 50 ପ୍ଲାଟୁନ୍ ପୋଲିସ୍ ଫୋର୍ସର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ 350 ଜଣ ପୋଲିସ୍ ଅଧିକାରୀ ମୁତୟନ ହେବେ। ଆସନ୍ତାକାଲି ଓ 11 ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ରୋଡ୍ ଶୋ ଏବଂ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀର ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ଆଉ ଅଳ୍ପ ଦିନ ବାକି ଥିବାବେଳେ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ଆସନ୍ତା 14 ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଫୁଲବାଣୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ କଂଗ୍ରେସ ସୂଚନା ଅନୁଯାୟୀ ଶ୍ରୀ ଖଡ୍ଗେ ଫୁଲବାଣୀରେ ନିର୍ବାଚନ ସଭାରେ ଯୋଗଦେଇ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଆସନ୍ତା 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନିର୍ବାଚନ କମିଶନଙ୍କ ପକ୍ଷରୁ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲାରେ 2ଟି ଲୋକସଭା ଏବଂ 13ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର 3ଟି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ବରିଷ୍ଠ ସାମ୍ବାଦିକ ବିଭୂତିଭୂଷଣ ତ୍ରିପାଠୀଙ୍କ ଏକ ରିପୋର୍ଟ।
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଲୋକସଭା ଏବଂ ଏଥିରେ ରହିଥିବା 13ଗୋଟି ବିଧାନସଭା ନିର୍ବାଚନ ନିମନ୍ତେ ବିଭିନ୍ନ ଦଳର ହେଭିୱେଟ୍ ନେତାମାନେ ପୁଳାପୁଳା ପ୍ରତିଶ୍ରତି ସହିତ ଘନ ଘନ ପ୍ରଚାର ଚଳାଇଛନ୍ତି। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ 2ଗୋଟି ଲୋକସଭା ଓ 13ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଛାଡ଼ିଦେଲେ ବିଜେଡିର ଦୁର୍ଗ ଭାବରେ ରହିଆସିଛି। ଆସିକା ଲୋକସଭା ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 6ଥର ପାଇଁ ପ୍ରାର୍ଥୀ ଭାବରେ ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆଜି ପୁଣି ବ୍ରହ୍ମପୁର କନିସିଠାରେ ଆୟୋଜିତ ପ୍ରଚାର ସଭାରେ ବିଜେଡିର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଭୋଟର ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେହିପରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପି ପ୍ରାର୍ଥୀ ଭାବରେ ଶିଶିର କୁମାର ମିଶ୍ର ଜୋରଦାର ପ୍ରଚାର ଚଳାଇ ବିଜୟ ଲକ୍ଷ୍ୟରେ ଲାଗି ପଡ଼ିଛନ୍ତି। କଂଗ୍ରେସ ମଧ୍ୟ ରଜନୀକାନ୍ତ ପାଢ଼ୀଙ୍କୁ ପ୍ରାର୍ଥୀ କରିଛି। ଜିଲ୍ଲାରେ ରହିଥିବା ଏକମାତ୍ର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ପୁନର୍ବାର ସାନଖେମୁଣ୍ଡି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପ୍ରତି ଲୋକମାନଙ୍କର ଆସ୍ଥା ବିଶ୍ୱାସ ଭରସାରୁ ପୁଣି ବିଜୟ ହେବା ପାଇଁ ଦୃଢ଼ ଆଶା ରଖିଛନ୍ତି। ଏଠି ବିଜେଡି ପକ୍ଷରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରାର୍ଥିନୀ ହୋଇଥିବା ବେଳେ ଉତ୍ତମ କୁମାର ପାଣିଗ୍ରାହୀ ବିଜେପି ଦଳରୁ ପ୍ରାର୍ଥୀ ଭାବରେ ଏହି ନିର୍ବାଚନ ମଇଦାନରେ ପ୍ରଚାର ଚଳାଇଛନ୍ତି। ଗଞ୍ଜାମ ଜିଲ୍ଲାର ଆକାଶବାଣୀ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ।
ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହ 21 ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଆରମ୍ଭ ହେବ। ଅକ୍ଷୟ ତୃତୀୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚନ୍ଦନଯାତ୍ରା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 49 ଲୋକସଭା ଆସନ ନିମନ୍ତେ ମେ 20 ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ 695 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟ ପାଇଁ ମୋଟ 1586 ପ୍ରାର୍ଥୀପତ୍ର ମଧ୍ୟରୁ 837 ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ଏଥିରେ 749 ପ୍ରାର୍ଥୀପତ୍ର ମଧ୍ୟରୁ 54 ଜଣ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ନିର୍ବାଚନ ରଣାଙ୍ଗନରେ 695 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୂଚନା ଅନୁଯାୟୀ ମହାରାଷ୍ଟ୍ରରୁ ସର୍ବାଧିକ 264 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଲଦାଖରୁ ମାତ୍ର 3 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ଓଡ଼ିଶାର 5 ଲୋକସଭା ଆସନ ପାଇଁ ମତଦାନ ହେବ। ସେ ଆସନଗୁଡ଼ିକ ହେଉଛି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା। ରାଜ୍ୟରୁ ଲୋକସଭା ପାଇଁ 87 ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ସେଥିରୁ 41 ପ୍ରାର୍ଥୀପତ୍ର ବୈଧ ରହିଥିଲା। ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ନିର୍ବାଚନରେ 40 ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ରାଜ୍ୟର 35 ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ରାଜ୍ୟରେ ଚତୁର୍ଥ ତଥା ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ମତଦାନ ହେବ। ଆସନ୍ତା 14 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ 15 ନାମାଙ୍କନ ପତ୍ର ଯାଞ୍ଚ ଓ 17 ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ଜୁନ୍ 1 ତାରିଖରେ ମତଦାନ ହେବ। ଅନ୍ୟପକ୍ଷରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଏହି ପର୍ଯ୍ୟାୟରେ 6 ଲୋକସଭା ଆସନ ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ଚଳିତ ମାସ 25 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସମ୍ଭଲପୁର ଲୋକସଭା ଆସନ ପାଇଁ 28 ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ବେଳେ କେନ୍ଦୁଝରରେ 18, ଢେଙ୍କାନାଳରେ 18, କଟକରେ 20, ପୁରୀରେ 17 ଏବଂ ଭୁବନେଶ୍ୱରରେ 18 ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆସନ୍ତାକାଲି ମଧ୍ୟାହ୍ନ ଆଞ୍ଚଳିକ ସମ୍ଭାଦ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32 ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ଭାଦ ଅପରାହ୍ନ 4 ପ୍ରସାରଣ କରାଯିବ। କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଏବଂ ମଧ୍ୟଭାଗରେ ଝଡ଼ବର୍ଷା ହୋଇଥିବା ସମ୍ଭାଦ ଆମର ହସ୍ତଗତ ହୋଇଛି। ଆସନ୍ତା 4 ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ ତାପମାତ୍ରାରେ ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଭାଗର ସୂଚନା ଅନୁସାରେ 1901 ପରଠାରୁ ଗତ ଏପ୍ରିଲ ମାସ ସବୁଠାରୁ ଉତ୍ତପ୍ତ ଥିଲା। ଦକ୍ଷିଣ ଭାରତ ଓ ଦକ୍ଷିଣ ପୂର୍ବ ଭାରତରେ ଉତ୍ତାପ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ଏବଂ ହିମନ୍ତ ବିଶ୍ୱଶର୍ମା ରାଜ୍ୟରେ ଦଳୀୟ ନିର୍ବାଚନ ପ୍ରଚାରରେ ସାମିଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କଲେ ପ୍ରଚାର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କରିବେ ନିର୍ବାଚନ ପ୍ରଚାର ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ 1901 ପରଠାରୁ ଗତ ଏପ୍ରିଲ ମାସ ଥିଲା ସବୁଠାରୁ ଉତ୍ତପ୍ତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।